ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 20। ଅନନ୍ତର ମୋଆବ ସନ୍ତାନଗଣ ଓ ଅମନ ସନ୍ତାନଗଣ ଓ ସେମାନଙ୍କ ସଙ୍ଗେ ଅମନୀୟ କେତେକ ଲୋକ ଜିଓସାଫଟଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିଲେ। ଏଥିରେ କେତେକ ଲୋକ ଜିଓସାଫଟଙ୍କୁ ସମ୍ବାଦ ଦେଇ କହିଲେ, ସମୁଦ୍ର ସେପାରିସ୍ଥ ଅରାମ ଦେଶରୁ ଏକ ମହାଜନତା ଆପଣଙ୍କ ପ୍ରତିକୂଳରେ ଆସୁଅଛନ୍ତି, ଆଉ ଦେଖନ୍ତୁ ସେମାନେ ହତ୍ ଶୋଷନ ତାମରରେ ଅଛନ୍ତି, ଏହାକୁ ଅଇନ ଗଦୀ କହନ୍ତି। ତହିଁରେ ଜିଓସାଫଟ ଭିତ୍ତ ହୋଇ ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ। ପୁଣି ଜିହୁଦାର ସର୍ବତ୍ର ଉପବାସ ଘୋଷଣା କରାଇଲେ, ଆଉ ଜିହୁଦାର ଲୋକମାନେ ସଦାପ୍ରଭୁଙ୍କର ସାହାଯ୍ୟ ମାଗିବା ପାଇଁ ଆପଣମାନଙ୍କୁ ଏକତ୍ର କଲେ। ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ଜିହୁଦାର ସମୁଦାୟ ନଗରରୁ ଲୋକମାନେ ଆସିଲେ, ଆଉ ଜିଓସାଫଟ ନୂତନ ପ୍ରାଙ୍ଗଣ ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଗୃହରେ ଜିହୁଦାର ଓ ଜେରୁସାଲେମର ସମାଜ ମଧ୍ୟରେ ଠିଆ ହେଲେ। ଆଉ ସେ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପିତୃପୁରୁଷଗଣର ପରମେଶ୍ୱର, ତୁମ୍ଭେ କ'ଣ ସ୍ୱର୍ଗସ୍ଥ ପରମେଶ୍ୱର ନୁହଁ? ତୁମ୍ଭେ କ'ଣ ଗୋଷ୍ଠୀମାନଙ୍କ ସମୁଦାୟ ରାଜ୍ୟର କର୍ତ୍ତା ନୁହଁ? ପୁଣି ତୁମ୍ଭ ହସ୍ତରେ ଶକ୍ତି ଓ ପରାକ୍ରମ ଅଛି, ଏଣୁ ତୁମ୍ଭର ପ୍ରତିବାଦ କରିବାକୁ କେହି ସମର୍ଥ ନୁହେଁ। ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କ'ଣ ଆପଣା ଲୋକ ଇସ୍ରାଏଲ୍ର ସମ୍ମୁଖରୁ ଏହି ଦେଶ ନିବାସୀମାନଙ୍କୁ ତଡ଼ି ଦେଇ ଅନନ୍ତ କାଳ ନିମନ୍ତେ ଆପଣା ମିତ୍ର ଅବ୍ରାହ୍ମ ବଂଶକୁ ତାହା ଦେଇନାହଁ? ଆଉ ସେମାନେ ତହିଁରେ ବାସ କରି ତନ୍ମଧ୍ୟରେ ତୁମ୍ଭ ନାମ ନିମନ୍ତେ ଏକ ଧର୍ମଧାମ ନିର୍ମାଣ କରି କହିଅଛନ୍ତି, ଯେବେ ଆମ୍ଭମାନଙ୍କ ପ୍ରତି ଅମଙ୍ଗଳ ଖଡ୍ଗ, ଦଣ୍ଡ କି ମହାମାରୀ କି ଦୁର୍ଭିକ୍ଷ ଉପସ୍ଥିତ ହେବ, ତେବେ ଆମ୍ଭମାନେ ଏହି ଗୃହ ସମ୍ମୁଖରେ ଓ ତୁମ୍ଭ ସମ୍ମୁଖରେ ଠିଆ ହେବୁ, କାରଣ ତୁମ୍ଭ ନାମ ଏହି ଗୃହରେ ଅଛି, ଆଉ ଆମ୍ଭେମାନେ ଆପଣା ସଙ୍କଟ କାଳରେ ତୁମ୍ଭ ନିକଟରେ ପ୍ରାର୍ଥନା କରିବୁ, ତହିଁରେ ତୁମ୍ଭେ ଶୁଣି ଉଦ୍ଧାର କରିବ। ଏବେ ଅମନର ଓ ମୋଆବର ଓ ସେଇର ପାର୍ବତୀୟ ସନ୍ତାନଗଣକୁ ଦେଖ, ଇସ୍ରାଏଲ ମିଶ୍ର ଦେଶରୁ ବାହାର ହୋଇ ଆସିବା ବେଳେ ଏହି ଲୋକମାନଙ୍କୁ ଆକ୍ରମଣ କରିବା ପାଇଁ ତୁମ୍ଭେ ସେମାନଙ୍କୁ ଦେଲ ନାହିଁ, ମାତ୍ର ସେମାନେ ଏହି ଲୋକମାନଙ୍କ ନିକଟରୁ ଅନ୍ୟ ପଥରେ ଯାଇ ଏମାନଙ୍କୁ ବିନାଶ କଲେ ନାହିଁ। ଦେଖ, ଏମାନେ ଆମ୍ଭମାନଙ୍କ ଭୋଗାର୍ଥେ ଦତ ତୁମ୍ଭ ଅଧିକାରରୁ ତଡ଼ିଦେବା ପାଇଁ ଆସି କିପରି ଆମ୍ଭମାନଙ୍କର ଅପକାର କରୁଅଛନ୍ତି। ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କ'ଣ ଏମାନଙ୍କର ବିଚାର କରିବ ନାହିଁ? କାରଣ ଆମ୍ଭମାନଙ୍କ ପ୍ରତିକୂଳରେ ଆଗତ ଏହି ବୃହତ୍ ଦଳ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ପରାକ୍ରମ ନାହିଁ, ଅଥବା କ'ଣ କରିବାକୁ ହେବ ଏହା ଆମ୍ଭମାନେ ଜାଣୁନାହୁଁ, କେବଳ ତୁମ୍ଭ ପ୍ରତି ଆମ୍ଭମାନଙ୍କ ଦୃଷ୍ଟି ଅଛି। ଏଥିରେ ସମଗ୍ର ଜିହୁଦା ଆପଣମାନଙ୍କ ଶିଶୁ, ଭାର୍ଯ୍ୟା ଓ ସନ୍ତାନ ସନ୍ତତି ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଲେ। ତେବେ ସମାଜ ମଧ୍ୟରେ ଆସବ ବଂଶଜାତ ମତନୀୟର ବୃଦ୍ଧ ପ୍ରପୌତ୍ର, ଜିଓଏଲ୍ର ପ୍ରପୌତ୍ର, ବନାୟର ପୌତ୍ର, ଜିଖରିଅର ପୁତ୍ର ଜହସିଏଲ ନାମକ ଏକ ଲେବୀୟ ଲୋକ ଉପରେ ସଦାପ୍ରଭୁଙ୍କ ଆତ୍ମା ଅଧିଷ୍ଠିତ ହେଲେ। ତେଣୁ ସେ କହିଲେ, ହେ ସମଗ୍ର ଜିହୁଦା ଓ ଜେରୁସାଲେମ ନିବାସୀଗଣ, ତୁମ୍ଭେମାନେ ଆଉ ହେ ମହାରାଜ ଜିହୋସାଫଟ, ତୁମ୍ଭେ ଶୁଣ, ସଦାପ୍ରଭୁ ତୁମମାନଙ୍କୁ ଏହି କଥା କହନ୍ତି, ଏହି ମହାଜନତା ସକାଶୁ ତୁମେମାନେ ଭୟ ନ କର କି ନିରାଶ ନ ହୁଅ, କାରଣ ଏହି ଯୁଦ୍ଧ ତୁମମାନଙ୍କର ନୁହେଁ, ମାତ୍ର ପରମେଶ୍ୱରଙ୍କର। କାଲି ତୁମେମାନେ ସେମାନଙ୍କ ପ୍ରତିକୂଳରେ ଯାଅ, ଦେଖ ସେମାନେ ସିସ୍ ଘାଟି ଦେଇ ଆସୁଅଛନ୍ତି, ତୁମ୍ଭେମାନେ ଜିରୁଏଲ ପ୍ରାନ୍ତର ସମ୍ମୁଖସ୍ଥ ଉପତ୍ୟକାର ପ୍ରାନ୍ତ ଭାଗରେ ସେମାନଙ୍କୁ ପାଇବ। ଏ ଯୁଦ୍ଧରେ ଯୁଦ୍ଧ କରିବାକୁ ତୁମମାନଙ୍କର ଆବଶ୍ୟକ ହେବ ନାହିଁ। ହେ ଜିହୁଦା ଓ ଜେରୁସାଲେମ, ଆପଣମାନଙ୍କୁ ସଜାଅ, ତୁମେମାନେ ସୁସ୍ଥିର ହୁଅ, ଓ ତୁମମାନଙ୍କ ସହବର୍ତ୍ତୀ ସଦାପ୍ରଭୁ କିପରି ଉଦ୍ଧାର କରିବେ ତାହା ଦେଖ। ଭୟ ନ କର କି ନିରାଶ ନ ହୁଅ, କାଲି ସେମାନଙ୍କ ପ୍ରତିକୂଳରେ ଯାଅ, କାରଣ ସଦାପ୍ରଭୁ ତୁମମାନଙ୍କର ସହବର୍ତ୍ତୀ ଅଛନ୍ତି। ତହିଁରେ ଜିହୋସାଫଟ ମସ୍ତକ ନତ କରି ଭୂମିଷ୍ଠ ହେଲେ, ଆଉ ସମସ୍ତ ଜିହୁଦା ଓ ଜେରୁସାଲେମ ନିବାସୀମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମୁହଁ ମାଡ଼ି ସଦାପ୍ରଭୁଙ୍କୁ ପ୍ରଣାମ କଲେ। ପୁଣି କହାତିଆ ସନ୍ତାନଗଣର ଓ କୋରହ ସନ୍ତାନଗଣର ଲେବୀୟମାନେ ଅତି ଉଚ୍ଚେଶ୍ୱରରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା କରିବା ନିମନ୍ତେ ଠିଆ ହେଲେ। ଏଉତାରେ ସେମାନେ ଅତି ପ୍ରଭାତରେ ଉଠି ତକୟ ପ୍ରାନ୍ତର ଆଡ଼କୁ ବାହାରିଗଲେ, ଆଉ ସେମାନେ ଯିବା ସମୟରେ ଜିହୋସାଫଟ ଠିଆ ହୋଇ କହିଲେ, ହେ ଜିହୁଦା, ହେ ଜେରୁସାଲେମ ନିବାସୀଗଣ, ମୋ କଥା ଶୁଣ, ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କର, ତହିଁରେ ତୁମେମାନେ ସ୍ଥିରୀକୃତ ହେବ, ତାହାଙ୍କ ଭବିଷ୍ୟତ ବକ୍ତାମାନଙ୍କୁ ବିଶ୍ୱାସ କର, ତହିଁରେ ତୁମେମାନେ କୃତକାର୍ଯ୍ୟ ହେବ। ପୁଣି ସେ ଲୋକମାନଙ୍କ ସହିତ ପରାମର୍ଶ କଲା ଉତ୍ତାରେ ସୈନ୍ୟ ଶ୍ରେଣୀର ଆଗେ ଆଗେ ସେମାନଙ୍କ ଗମନ କାଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବାକୁ ଓ ଧର୍ମ ସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କର, ଯେହେତୁ ତାହାଙ୍କର କରୁଣା ସଦାକାଳ ସ୍ଥାୟୀ ବୋଲି କହିବାକୁ ଲୋକ ନିଯୁକ୍ତ କଲେ, ଆଉ ସେମାନେ ଗାୟନ ଓ ପ୍ରଶଂସା କରିବାକୁ ଆରମ୍ଭ କରନ୍ତେ ଜିହୁଦାର ପ୍ରତିକୂଳରେ ଆଗତ ଅମନର ଓ ମୟାବ୍ର ଓ ସେଇର ପାର୍ବତୀୟ ସନ୍ତାନଗଣ ବିରୁଦ୍ଧରେ ଗୁପ୍ତରେ ଛକି ବସିବା ପାଇଁ ସଦାପ୍ରଭୁ ଲୋକ ନିଯୁକ୍ତ କଲେ। ତହିଁରେ ସେମାନେ ପରାସ୍ତ ହେଲେ, କାରଣ ଅମନର ଓ ମୟାବ୍ର ସନ୍ତାନଗଣ ସେଇର ପର୍ବତ ନିବାସୀମାନଙ୍କୁ ନିଶେଷ ରୂପେ ବଧ ଓ ବିନାଶ କରିବାକୁ ସେମାନଙ୍କ ପ୍ରତିକୂଳରେ ଉଠିଲେ, ଆଉ ସେମାନେ ସେଇର ନିବାସୀମାନଙ୍କୁ ଉଚ୍ଛିନ୍ନ କଲା ଉତ୍ତାରେ ପ୍ରତିଜଣ ଏକ ଆରାକକୁ ବିନାଶ କରିବା ପାଇଁ ସାହାଯ୍ୟ କଲେ। ଏଥିଉତ୍ତାରେ ଜିହୁଦାର ଲୋକମାନେ ପ୍ରାନ୍ତରସ୍ଥ ପ୍ରହରୀ ଦୁର୍ଗରେ ଉପସ୍ଥିତ ହୋଇ ଲୋକ ଗହଳ ପ୍ରତି ଅନାଇଲେ, ଆଉ ଦେଖ ସେମାନେ ମୃତ ଶରୀର ହୋଇ ଭୂମିରେ ପଡ଼ିଅଛନ୍ତି, ପୁଣି କେହି ବଞ୍ଚି ନାହାନ୍ତି। ତହିଁରେ ଜିହୋସାଫଟ ଓ ତାଙ୍କର ଲୋକମାନେ ସେମାନଙ୍କଠାରୁ ଲୁଟ୍ଦ୍ରବ୍ୟ ନେବା ପାଇଁ ଆସନ୍ତେ ସେମାନଙ୍କ ମଧ୍ୟରେ ବିସ୍ତର ସମ୍ପତ୍ତି ଓ ଶବ ଓ ବହୁମୂଲ୍ୟ ରତ୍ନ ଦେଖିଲେ, ତାହା ସବୁ ସେମାନେ ଆପଣମାନଙ୍କ ପାଇଁ କାଢ଼ିନେଲେ, ତାହା ସେମାନଙ୍କର ବହି ନେଇପାରିବା ଅପେକ୍ଷା ଅଧିକ ଥିଲା। ସେହି ଲୁଟ୍ ଦ୍ରବ୍ୟ ଏତେ ଅଧିକ ଥିଲା ଯେ ତାହା ବହି ନେବା ପାଇଁ ସେମାନଙ୍କୁ ତିନି ଦିନ ଲାଗିଲା। ତହୁଁ ଚତୁର୍ଥ ଦିନ ସେମାନେ ବରାଖା ଉପତ୍ୟକାରେ ଏକତ୍ରିତ ହେଲେ, କାରଣ ସେଠାରେ ସେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କଲେ, ଏହେତୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନାମ ବରାଖା ଉପତ୍ୟକା ହୋଇଅଛି। ଏଉତାରେ ଜିହୁଦା ଓ ଜେରୁସାଲେମର ପ୍ରତ୍ୟେକ ଲୋକ ଓ ସେମାନଙ୍କ ଅଗ୍ରଗାମୀ ଜିହୋସାଫଟ ଆନନ୍ଦରେ ପୁନର୍ବାର ଜେରୁସାଲେମକୁ ଯିବା ପାଇଁ ଫେରିଲେ, କାରଣ ସଦାପ୍ରଭୁ ସେମାନଙ୍କ ଶତ୍ରୁଗଣ ଉପରେ ସେମାନଙ୍କୁ ଆନନ୍ଦିତ କରିଥିଲେ, ଆଉ ସେମାନେ ନେବଲ ଓ ବୀଣା ଓ ତୁରୀ ବଜାଇ ଜେରୁସାଲେମକୁ ଆସି ସଦାପ୍ରଭୁଙ୍କ ଗୃହକୁ ଗଲେ। ତହିଁରେ ସଦାପ୍ରଭୁ ଇସ୍ରାଏଲ୍ର ଶତ୍ରୁମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିଅଛନ୍ତି, ଏହି କଥା ଶୁଣି ନାନା ଦେଶୀୟ ସମସ୍ତ ରାଜ୍ୟ ଉପରେ ପରମେଶ୍ୱରଙ୍କ ଭୟ ଉପସ୍ଥିତ ହେଲା। ଏହି ରୂପେ ଜିହୋସାଫଟଙ୍କର ରାଜ୍ୟ ସୁସ୍ଥିର ହେଲା, କାରଣ ତାଙ୍କର ପରମେଶ୍ୱର ତାଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ। ଜିହୋସାଫଟ ଜିହୁଦା ଉପରେ ରାଜ୍ୟ କଲେ। ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 35 ବର୍ଷ ବୟସ୍କ ହୋଇଥିଲେ ଓ ଜେରୁସାଲେମରେ 25 ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କ ନାମ ଅଶୁବା, ସେ ସିଲ୍ହିର କନ୍ୟା ଥିଲେ। ଜିହୋସାଫଟ ଆପଣା ପିତା ଆଶାଙ୍କର ପଥରେ ଚାଲିଲେ ଓ ତହିଁରୁ ବିମୁଖ ନହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ତଥାପି ଉଚ୍ଚସ୍ଥଳୀ ସକଳ ଦୂରୀକୃତ ନହିଲା, କେବଳ ଲୋକମାନେ ସେତେବେଳେ ହେଁ ଆପଣାମାନଙ୍କ ପିତୃପୁରୁଷଗଣର ପରମେଶ୍ୱରଙ୍କ ପ୍ରତି ଆପଣା ଆପଣା ଅନ୍ତଃକରଣ ନିବିଷ୍ଟ କଲେ ନାହିଁ। ଏହି ଜିହୋସାଫଟଙ୍କର ଅବଶିଷ୍ଟ ବୃତ୍ତାନ୍ତର ଆଦ୍ୟନ୍ତ କଥା ଦେଖ ଇସ୍ରାଏଲ୍ ରାଜାବଳୀ ପୁସ୍ତକର ଅନ୍ତର୍ଗତ ହନାନୀର ପୁତ୍ର ଜେହୁର ଇତିହାସ ପୁସ୍ତକରେ ଲେଖା ଅଛି। ଏଥିଉତ୍ତାରେ ଜିହୁଦାର ରାଜା ଜିହୋସାଫଟ ଇସ୍ରାଏଲ୍ର ରାଜା ଅହସିଅଙ୍କ ସଙ୍ଗେ ମିଶିଲେ। ଅହସିଅ ଅତି ଦୂରାଚାରୀ ଥିଲେ। ଜିହୋସାଫଟ ତର୍ସିସ୍କୁ ଯିବାର ଜାହାଜ ନିର୍ମାଣ କରିବା ପାଇଁ ତାଙ୍କ ସଙ୍ଗେ ମିଶିଲେ, ଆଉ ସେମାନେ ଇତ୍ସିଓନ୍ ଗେବରରେ ଜାହାଜମାନ ନିର୍ମାଣ କଲେ। ସେତେବେଳେ ମାରାସା ନିବାସୀ ଦୋଦବାହୁର ପୁତ୍ର ଇଲିଏସର ଜିହୋସାଫଟଙ୍କ ବିରୁଦ୍ଧରେ ଏହି ଭବିଷ୍ୟତ ବାକ୍ୟ ପ୍ରଚାର କରି କହିଲା, ତୁମ୍ଭେ ଅହସିଅ ସଙ୍ଗେ ମିଶିଅଛ, ଏହେତୁ ସଦାପ୍ରଭୁ ତୁମ୍ଭର କର୍ମ ସବୁ ବିନାଶ କରିଅଛନ୍ତି। ତହିଁରେ ସେହିସବୁ ଜାହାଜ ଭାଙ୍ଗିଗଲା, ତର୍ସିସ୍କୁ ଯାଇପାରିଲା ନାହିଁ।